ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟର 18 ଲକ୍ଷ ହିତାଧିକାରୀଙ୍କୁ ଆଜି ସୁଭଦ୍ରା ସାହାଯ୍ୟ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ବିଧାନସଭାର ବହୁମତ ପାଇଲା ଭାରତୀୟ ଜନତା ପାର୍ଟି। ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲାଗି ଐତକା ଜୋର୍ ଦେବାର୍କେ କ୍ୟାବିନେଟ୍ର ନିଷ୍ପତ୍ତି। ଆଉ ପ୍ରଫେସର ଦୀପକ କୁମାର ସାହୁ ଭିସୁଟ୍ର ନୂଆ କୁଳପତି ନିଯୁକ୍ତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଚାନ୍ଦମା ପଡ଼ିଆଠାରେ ଆଜି ସୁଭଦ୍ରା ଯୋଜନାର ପହିଲା କିସ୍ତିର 4 ନମ୍ବର ଖେପ ସାହାଯ୍ୟ ଟଙ୍କା ବାଣ୍ଟିଛନ୍। ରାଜ୍ୟର 18 ଲକ୍ଷ ମହିଳା ହିତାଧିକାରୀଙ୍କ ଜମାଖାତାକେ ଆଜି 900 କୋଟି ଟଙ୍କା ଦିଆଯାଇଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ସରକାର ମହିଳାମାନଙ୍କର ବିକାଶ ଉପରେ ଜୋର୍ ଦେଉଛନ୍, ଆଉ ସରକାରଙ୍କର ଏହି ସାହାଯ୍ୟ ସେମାନଙ୍କୁ ସ୍ୱାବଲମ୍ବୀ କରୁଛି।
ଇଏ ପ୍ରଥମ କିସ୍ତିର, ଏଥିରେ ଆପଣମାନେ ସମସ୍ତେ ମା ମାନେ ଏବଂ ସୁଭଦ୍ରା ଭଉଣୀମାନେ ସମସ୍ତଙ୍କୁ ମୋର ଅନୁରୋଧ, ସେ ପଇସାକୁ ଆପଣମାନେ ବ୍ୟବସାୟରେ ଲଗାନ୍ତୁ ଏବଂ ଛୋଟ ଛୋଟ ବ୍ୟବସାୟ କରି ନିଜ ପରିବାର ପାଇଁ ରୋଜଗାରକ୍ଷମ ହେବା ପାଇଁ ଗୋଟିଏ ଆପଣମାନେ ସମସ୍ତେ ନିରନ୍ତର ଭାବରେ କାମ କରନ୍ତୁ। ବିଜନେସ୍ କରିବାର କୌଶଳ ମଧ୍ୟ ସରକାର ଆପଣମାନଙ୍କୁ ଯୋଗାଇ ଦେବେ।
4 ନମ୍ବର କ୍ଷେପେ ଆଜି ଯାଜପୁର ଜିଲ୍ଲାର 79 ହଜାର ମହିଳା ଉପକୃତ ହୋଇଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବୟନ ଆଉ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍କ ସହିତ ସାଂସଦ, ବିଧାୟକ ଆର୍ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଇନ ଜନେଇ ଦିଆଯାଇପାରେ ଯେ ଯୋଜନାର 2 ନମ୍ବର କିସ୍ତିର ପହିଲା ଖେପ ସାହାଯ୍ୟ ଟଙ୍କା ଆଇବା ମାସ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଦିନ ଦିଆଯିବା ବୋଲି ସରକାର ଘୋଷଣା କରିଛନ୍। ଦିଲ୍ଲୀ ବିଧାନସଭା ନିର୍ବାଚନଥି ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ 70 ଆସନ ଭିତରୁ 47 ଭାରତୀୟ ଜନତା ପାର୍ଟି ଜିତିଛେ, ଆର୍ ଗୋଟେ ଆସନଥି ଆଗାଡ଼େ ରହିଛେ। ସେନ୍ତା ଆମ୍ ଆଦମୀ ପାର୍ଟି 22 ଆସନ ଜିତିଛେ। ଇନ ଜନେଇ ଦିଆଯାଇପାରେ ଯେ ଦିଲ୍ଲୀର ବିଧାନସଭାର 70 ଆସନ ଲାଗି ଗଲା 5 ତାରିଖ ଦିନ ଭୋଟ୍ ହୋଇଥିଲା। ରାଇଜେ ଶିକ୍ଷା, ସ୍ୱାସ୍ଥ୍ୟ, ଖେଲ, ଭିତ୍ତିଭୂମି, ବାଟଘାଟ ଆର୍ ସାମାଜିକ ସୁରକ୍ଷା ବାଗିର ବିଷୟଥି ଗଲାକାଲି ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଇ ବାବଦେ ଗଣମାଧ୍ୟମକେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଚାଲିଥିବା ଘର ବନା ଯୋଜନାଥି ଲାଭ ନାଇପାଇଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଅନ୍ତୋଦୟ ଘର ଯୋଜନାଥି ପକ୍କା ଘର ଦିଆଯିବା। ଏଥିଲାଗି 7,550 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜୁଡିସିଆଲ ଷ୍ଟାଫ୍ ସର୍ଭିସେସ୍ ନିଯୁକ୍ତି ପଦ୍ଧତି ଆଉ ସେବା ସର୍ତ୍ତ ନିୟମ 2008 ସଂଶୋଧନ କରବାର ଲାଗି କ୍ୟାବିନେଟ୍ ବୈଠକଥି ନିଷ୍ପତ୍ତି ନିଆଯାଇଛି। ସେନ୍ତା ରାଇଜେ ଖେଲ ଭିତ୍ତିଭୂମିକେ ତଲ ସ୍ତରନୁ ବର୍କସ୍ କରବାର ଲାଗି ସବୁ ବ୍ଲକ୍ନ ଷ୍ଟାଡିୟମ୍ ବନାବାର ଲାଗି ଗୋଟେ ନୂଆ ଯୋଜନାକେ ଅନୁମୋଦନ କରାଯାଇଛି। ଏଥିଲାଗି ଖେପ ଖେପ କରି 5 ବର୍ଷରେ 4,124 କୋଟି ଟଙ୍କା ଖର୍ଚ୍ଚ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 10 ତାରିଖ ଦିନର 11 ବଜେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଥି ଦେଶର ଭିନ୍ ଭିନ୍ ଅଞ୍ଚଳର 36 ଜଣ ଛାତ୍ରଛାତ୍ରୀଙ୍କ ସାଙ୍ଗେ କଥାବାର୍ତ୍ତା କରବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ଛାତ୍ରଛାତ୍ରୀ, ଅଭିଭାବକ ଆର୍ ଶିକ୍ଷକମାନଙ୍କ ସାଙ୍ଗେ ଆଲୋଚନା କରିକି ପରୀକ୍ଷାର ପ୍ରସ୍ତୁତି, ଚାପ ନିୟନ୍ତ୍ରଣ ଆର୍ ବ୍ୟକ୍ତିଗତ ବିକାଶକେ ନେଇକରି ମାର୍ଗଦର୍ଶନ କରବେ। ଏ ବଛର ପରୀକ୍ଷା ପେ ଚର୍ଚ୍ଚାର 8 ନମ୍ବର ଖେପ ହେବା। ଇଟା ଭିନ୍ ଭିନ୍ ବିଷୟଟି 8 ଶୃଙ୍ଖଳାଥି ପ୍ରସାରଣ କରାଯିବା। ଆଲୋଚନାର ସିଧା ପ୍ରସାରଣ ଦୂରଦର୍ଶନ, ସ୍ୱୟଂପ୍ରଭା, ପିଏମ୍ଓ ୟୁଟ୍ୟୁବ୍ ଚ୍ୟାନେଲ, ଶିକ୍ଷା ମନ୍ତ୍ରଣାଳୟ ଆର୍ ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ସୋସିଆଲ ମିଡିଆ ଚ୍ୟାନେଲଥି ହେବା। ଏକଲ ସ୍କୁଲ ଅଭିଯାନ ଅଧୀନଥି ଗାଁ ଇଲାକାର ଛୁଆମାନଙ୍କ ଭିତରେ ଥିବା ଆଞ୍ଚଳିକ ଖେଲକୁଦ ପ୍ରତିଭାକେ ଜାତୀୟ ସ୍ତରନ ପହଞ୍ଚାବାର ଉଦ୍ଦେଶ୍ୟଥି କଳିଙ୍ଗ ଷ୍ଟାଡିୟମ୍ଠାରେ 3-ଦିନିଆ ରାଷ୍ଟ୍ରୀୟ ଖେଲ ସମାରୋହ ଆଜିଠାନୁ ମୂଲ ହୋଇଛି। ଏ ବଛର ଓଡ଼ିଶାନ ପହିଲା ଥର ଲାଗି ଏନ୍ତା ଆୟୋଜନ କରାଯାଇଛେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସମାରୋହକେ ଉଦ୍ଘାଟନ କରିଛନ୍। କାର୍ଯ୍ୟକ୍ରମଥି ସମ୍ମାନିତ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଥିଲେ। ଭିନ୍ ଭିନ୍ ପ୍ରତିଯୋଗିତାଥି ଦେଶର 28 ରାଜ୍ୟର 1200 ଅତକା ଛୁଆ ଭାଗ ନେଇଛନ୍। ପରଦିନ ହେବାର୍କେ ଥିବା ଉଦ୍ଯାପନୀ ସମାରୋହଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ। ନୂଆଦିଲ୍ଲୀଠାରେ ଚାଲିଥିବା ଅନ୍ତର୍ଜାତୀୟ ପୁସ୍ତକ ମେଳାଥି ଆଜି ଦି ସାଗା ଅଫ୍ କୁଦୋପାଲି ଦ ଅନ୍ସଙ୍ଗ୍ ଷ୍ଟୋରୀ ଅଫ୍ 1857ର ହିନ୍ଦୀ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ବୀର ମାଇଟ୍ କୁଦୋପାଲିର ଉପରେ ଲିଖିତ ଏହି ବହିକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍। ସମ୍ବଲପୁର ମାଟିର ବୀରତ୍ୱର ଗାଥାକେ ଭିନ୍ ଭିନ୍ ଭାଷାଥି ନୂଆ ପିଢ଼ିର ସାମ୍ନାକେ ଆନ୍ବାର ଲାଗି ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଏନ୍ବିଟିର ଚେଷ୍ଟାକେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍। ସେନ୍ତା ଗଲାକାଲି ମେଳାଥି କୁଦୋପାଲିର ବୀର ଶହୀଦମାନଙ୍କର ଉପରେ ଗୋଟିଏ ଆଲୋଚନା ଚକ୍ର ହୋଇଯାଇଛି। ଆଇଆଇଏମ୍ ସମ୍ବଲପୁରର ଅଧ୍ୟାପକ ଡକ୍ଟର ସୁଜିତ ପ୍ରୁସେଟ୍ କାର୍ଯ୍ୟକ୍ରମକେ ପରିଚାଳନା କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟପାଳ ଆର୍ କୁଲାଧିପତି ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ବୁର୍ଲା ବୀର ସୁରେନ୍ଦ୍ର ସାଇ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଭିସୁଟ୍ର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି ଦେଇଛନ୍। ଶ୍ରୀ ସାହୁ ଏହାଦେ କେରଳର କୋଚିନ୍ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସ୍କୁଲ ଅଫ୍ ଇଞ୍ଜିନିୟରିଂର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍। ହୀରାକୁଦ ନଦୀବନ୍ଧ ତିଆରି ସମିତି ଜଳସମ୍ପଦ ବିଭାଗକେ ହସ୍ତାନ୍ତର କରାଯାଇଥିବା ଜମି ଭିତରୁ 36.56 ଏକର ଜମି ରାଜସ୍ୱ ବିଭାଗକେ ଫିର୍ବା। ଇ ବାବଦେ ଜଳସମ୍ପଦ ବିଭାଗ ତରଫ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବଙ୍କୁ ଚିଠି ଲେଖାଯାଇଛି। ସମ୍ବଲପୁର ସଦର ତହସିଲର ବୁର୍ଲା ମୌଜାନ ଥିବା ଏହି ଜମି ବିଶ୍ୱବିଦ୍ୟାଳୟକେ ହସ୍ତାନ୍ତର କରାଯିବା। ଏଥିର୍ଲାଗି ପ୍ରକ୍ରିୟା ମୂଲ ହୋଇଛି। ରାଜସ୍ୱ ବିଭାଗକେ ଏହି ଜମି ଆସବାର ଉତ୍ତରୁ ଉଚ୍ଚଶିକ୍ଷା ବିଭାଗକେ ହସ୍ତାନ୍ତର କରାଯିବା। କଟକ ବାରବାଟୀ ଷ୍ଟାଡିୟମ୍ଠାରେ ଆଇବାକାଲ ହେବାରକେ ଥିବା ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଲାଗି ଆଜି ଭାରତୀୟ ଦଳ ଷ୍ଟାଡିୟମ୍ଠାରେ ଅଭ୍ୟାସ କରିଛି। ତାର ଆଗନୁ ଆଜି ସକାଳେ ଭାରତୀୟ ଦଳର ତିନିଜଣ ମୁଖିଆ ଖେଳାଳି ପୁରୀ ଶ୍ରୀମନ୍ଦିର ଯାଇକରି ମହାପ୍ରଭୁମାନଙ୍କୁ ଦର୍ଶନ କରିଛନ୍। ଶ୍ରୀମନ୍ଦିର ଅବକାଶ ନୀତି ଉତ୍ତରୁ ତିନିଜଣ ଭିତରକାଠ ପାଖୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍। ଆଇବାକାଲ ମଧ୍ୟାହ୍ନ 1:30 ଖେଲ୍ ମୂଲ ହେବା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶଥି ଆଜି ଜିଲ୍ଲାସ୍ତରୀୟ ଅଧିକାରୀମାନେ ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଉପକାରାଗାର ବୁଲି ଦେଖିଛନ୍। ଏହି ସମୟଥି ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ଦୌରା ଜଜ୍ ନିରଞ୍ଜନ ପଣ୍ଡା ଜେଲ୍ର ସ୍ଥିତି ନିରୀକ୍ଷଣ କରବାର ସହିତ ସୁବିଧା ଅସୁବିଧା ବୁଝିଛନ୍। ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ହୋଇଯାଇଛି। ଜିଲ୍ଲାର ଭିନ୍ ଭିନ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଏଥି ଯୋଗ ଦେଇକରି ଟୁକେଲ ଛୁଆମାନଙ୍କ ଲାଗି ସରକାରଙ୍କ ସୁଦକ୍ଷା ବୃତ୍ତିଥି ରହିଥିବା ଭିନ୍ ଭିନ୍ ସୁବିଧା ବାବଦେ ଆଲୋଚନା କରିଥିଲେ। ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ତରଫ ଆଦିବାସୀ ମହିଳା ସଶକ୍ତି ଶିକ୍ଷାର ଉପଦେୟତା ସମ୍ପାନ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଆଦିବାସୀ ଜନଜାତିର ପହିଲା ତିନି ଝିଅ ମେଟ୍ରିକ୍ ପାସ୍ କରିକି ଅଲଗାମାନଙ୍କ ଲାଗି ଗୋଟିଏ ଉଦାହରଣ ଆନ୍ ବୋଲି କହିଥିଲେ। ବୌଦ୍ଧ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ତରଫ ସରକାରଙ୍କର ଆଦ୍ୱିକା ଯୋଜନାଥି ପ୍ରତିଭା ଖୋଜା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଥି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭିନ୍ ଭିନ୍ ପଞ୍ଚାୟତରୁ ଆସିଥିବା ଛାତ୍ରୀମାନେ ଚିତ୍ରାଙ୍କନ ନୃତ୍ୟ ପ୍ରତିଯୋଗିତାଥି ଭାଗ ନେଇଥିଲେ। ଏ ଅବସରରେ ରାଜ୍ୟସ୍ତରୀୟ ଆଦ୍ୱିକା ସମ୍ମିଳନୀଥି ଭାଗ ନେଇଥିବା ବୌଦ୍ଧ ସ୍ନେହାରାଣୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟର 18 ଲକ୍ଷ ହିତାଧିକାରୀଙ୍କୁ ଆଜି ସୁଭଦ୍ରା ସାହାଜ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ବିଧାନସଭାର ବହୁମତ ପାଇଲା ଭାରତୀୟ ଜନତା ପାର୍ଟି। ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲାଗି ଐତକା ଜୋର୍ ଦେବାର୍କେ କ୍ୟାବିନେଟ୍ର ନିଷ୍ପତ୍ତି। ଆଉ ପ୍ରଫେସର ଦୀପକ କୁମାର ସାହୁ ଭିସୁଟ୍ର ନୂଆ କୁଳପତି ନିଯୁକ୍ତ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।